ହ୍ୟାଲୋ, ମୁଁ ମଞ୍ଜୁଲତା ମହାରଣା କହୁଛି। ଆମର 50 ନମ୍ବର ୱାର୍ଡରୁ, ଏଇ ୱାର୍ଡରେ ପାଣି ଆଜ୍ଞା ପୁରା ଅଧଘଣ୍ଟା ସମୟ ଆସୁଛି, ପୁରା ସ୍ଲୋରେ ପାଣି ଆସୁଛି। ପାଣି କେହି ବି ରଖିପାରୁନାହାନ୍ତି, ବଡ଼ ସମସ୍ୟା ହେଉଛି। ଆମର ବି କୂଅ ଫୁଅ କିଛି ନାହିଁ ଏଠି, କୂଅ ନଳକୂଅ କିଛି ନାହିଁ। ସେଇ ପାଣି ପାଇଁ ଆମର ସବୁଯାକ କାମ, କିନ୍ତୁ ପାଣି ଠିକରେ ଆସିପାରୁନି। ଏହା ଯାହା ହେଲେ ଗୋଟେ ନିଷ୍ପତ୍ତି କରନ୍ତୁ, ବୁଝାବୁଝି କରିକି ଆମକୁ ଟିକେ ସାହାଯ୍ୟ କରନ୍ତୁ।